वासुदेवाय। श्रीमद् भागवतम दशम स्कंद 28 अध्याय श्लोक 8 श्री भगवान उवाच। यस्याहमनु गृह्णामि हरिस्य तद्धनं शनैः ततो धनं त्यजन्तस्य सुजना दुःखदुःखितम्। तेणु 28 अध्यायरे आमे शुणिले किभळि वेदमाने भगवानको स्तुति करछन्ति। तेणु सेहि वेदमाने श्रुतिचारी गोपी ସେମାନେ ଆସିଥିଲେ ଗୋପୀ ହେଇକିରି ଭଗବାନ ଲୀଳାରେ ସାମିଲ ହେଇଥିଲେ। ଅନେକ ପ୍ରକାର ଗୋପୀ ଥିଲେ, ତା ଦେହରୁ ଗୋଟିଏ ପ୍ରକାର ଗୋପୀ ହେଉଛନ୍ତି ଏଇ ଶ୍ରୁତିଚାରୀ ଗୋପୀ ବେଦମାନେ। ତେଣୁ 28 ଅଧ୍ୟାୟରେ ରାଜା ପଚାରୁଛନ୍ତି ପରୀକ୍ଷିତ ମହାରାଜ, କାହାକୁ ପଚାରୁଛନ୍ତି? ସୁଖଦେବ ଗୋସ୍ୱାମୀଙ୍କୁ। ହେ ପ୍ରଭୁ, ହେ ବ୍ରହ୍ମାନ୍, ଦେବାସୁର ମନୁଷ୍ୟେଷୁ ଯେ ଭଜନ୍ତି ଅଶିବଂ ଶିବମ୍ ପ୍ରାୟସ୍ତି ଧନୀନ ଭୋଜା ନ ତୁ ଲକ୍ଷ୍ମୀ ପତି ହରିମ୍। ମୁଁ ଦେଖୁଛି ଯେ ଏଇ ଯେଉଁ ବିଭିନ୍ନ ପୂଜାପୂଜି ସବୁ ରହିଛି, ତାଙ୍କ ଭିତରୁ ଯେଉଁମାନେ ବିଶେଷ ଭାବରେ ସଗୁଣର ମଧ୍ୟ ମହେଶ ଓ ବୃକାସୁର ଉଭୟ ପରସ୍ପର କ୍ଲେଶ ପାଇଥିଲ। ସଗୁଣର ପୂଜା ଯେଉଁ କୁହାଗଲା, ପୂର୍ବରୁ ବର୍ଣ୍ଣନା କରାଗଲା, ବୃକାସୁର କଥା କହିନଥିଲା, ତା ନାଁ ହେଉଛି ବୃକାସୁର। ବୃକାସୁର ସେ ସଗୁଣର ଉପାସ କରିକିରି ଉଭୟ ମହେଶ ମଧ୍ୟ କ୍ଲେଶ ପାଇଲେ ଏବଂ ବୃକାସୁର ମଧ୍ୟ କ୍ଲେଶ ପାଇଲା, ନାଇଁ କି? ତେଣୁ ଏଇ ଯେଉଁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି, କାହାକୁ ପରୀକ୍ଷିତ ମହାରାଜ ସେ କହୁଛନ୍ତି ଦେବ ଅସୁର ମନୁଷ୍ୟେଷୁ, ଦେବ ଅସୁର ଏବଂ ମନୁଷ୍ୟ ତାଙ୍କ ଭିତରେ ଯେ ଭଜନ୍ତି ଅଶିବଂ ଶିବମ୍, ଯିଏ ଶିବଙ୍କୁ ଭଜନ କରନ୍ତି, ଯିଏ ଅଶିବ ବୋଲି ଲୋକମାନେ କହନ୍ତି ସେ ଅଶିବ, କାହିଁକି ନା ସେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ରହିଛି ବେଦ ଧର୍ମ ଇତ୍ୟାଦି ପାଳନ କରୁନାହାନ୍ତି, ଶ୍ମଶାଣରେ ରହୁଛନ୍ତି, ଶ୍ମଶାନରେ ରହୁଛନ୍ତି, ଶ୍ମଶାନର ଯେଉଁ ରହିଛି ପାଉଁଶ ଏସବୁ ଗୋଳି ହେଉଛନ୍ତି, ସର୍ପ ସର୍ପ ଶରୀରରେ ସର୍ପ ଲଗେଇଛନ୍ତି, ଏସବୁ ଜିନିଷ ଗୋଟା ଅଶିବ ଭଳି ଲାଗୁଛି, କିନ୍ତୁ ତଥାପି ସେମାନେ ଯେଉଁମାନେ ଭଜନ କରନ୍ତି ସେଇ ଶିବଙ୍କୁ ପ୍ରାୟ ସ୍ତେ ଧନୀ ନା ଭୋଜା, ପ୍ରାୟ ସେମାନେ ଧନୀ ଭଳି ବ୍ୟକ୍ତି ଜଣାପଡ଼ନ୍ତି। ରାବଣ, ହିରଣ୍ୟକଶିପ ଇତ୍ୟାଦି ଏମାନେ ବହୁତ ଧନୀ ବ୍ୟକ୍ତି ଥିଲେ। ନ ତୁ ଲକ୍ଷ୍ମୀ ପତି ହରିମ୍, କିନ୍ତୁ ଭଗବାନ ହରିଙ୍କର ଯେଉଁମାନେ ଭଜନ କରନ୍ତି ସେମାନେ ଏତେ ଧନୀ ଭଳିଆ ଲାଗନ୍ତି ନାହିଁ, କାରଣ କ'ଣ? ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଶିବଶକ୍ତି ଯୁତ ଶସ୍ୱ ତ୍ରିଲିଙ୍ଗ ଗୁଣ ସମୃଦ୍ଧ ବୈକାରିକ ତେଜସ୍ୱ ତାମସ ସ୍ଥିତି ହଂ ତ୍ରିଧା। ଶିବଜୀ ଏ ଗୁଣ ଭିତରେ ରହିଛନ୍ତି, ସେ ତମ ଗୁଣର ଅବତାର, କିନ୍ତୁ ହରି ହେଉଛନ୍ତି କିଭଳି ନା ସିଏ ହେଉଛନ୍ତି ହରି ହି ନିର୍ଗୁଣ ସାକ୍ଷାତ ପୁରୁଷ ପ୍ରକୃତି ପର ସର୍ବଦୃକ ଉପଦୃଷ୍ଟା ତଂ ଭଜନ ନିର୍ଗୁଣ ଭବେ। ହରି ହେଉଛନ୍ତି ନିର୍ଗୁଣ, ତେଣୁ ତାଙ୍କୁ ଭଜନ କଲେ ଜଣେ ନିର୍ଗୁଣ ହେବ, ସେ ଗୁଣ ଭିତରେ ରହିବେନି। କିନ୍ତୁ ଯେତେବେଳେ ଜଣେ ଶିବଙ୍କୁ ଭଜନ କରୁଛି ସେ ଗୁଣ ଭିତରେ ଅଛନ୍ତି, ତେଣୁ ସେ ଗୁଣ ଭିତରେ ଆମେ ଦେଖିପାରୁଛେ ଓ ସେ ଏତେ ଟଙ୍କା ପାଇଲା, ଏଇଟା ଗୁଣଟା ଆମେ ଦେଖିପାରୁଛେ, ନିର୍ଗୁଣଟା ଆମେ ଦେଖିପାରିବା ନାହିଁ। ତେଣୁ ଏଇ ଜିନିଷଟା, ଏଇ କଥା ମଧ୍ୟ ଏଇଟାକୁ ମଧ୍ୟ ପଚାରିଥିଲେ ନିବୃତ୍ତେଷୁ ଅଶ୍ୱମେଧେଷୁ ରାଜା ଯୁଷ୍ମତ୍ ପିତାମହ ଶୁଣନ୍ ଭଗବତ ଧର୍ମାନ୍ ପୃଚ୍ଛତ୍ ଇଦମ୍ ଅଚ୍ୟୁତମ୍। ଏଇ ପ୍ରଶ୍ନଟି ତମେ ଯାହା ପଚାରୁଛ ଆଜି ପରୀକ୍ଷିତ, ଏଇ ପ୍ରଶ୍ନଟି ବହୁତ ବର୍ଷ ତଳେ ପରୀକ୍ଷିତ ମହାରାଜଙ୍କୁ କେତେ ବର୍ଷ ହେଇଥିଲା? 65 ବର୍ଷ। ତେଣୁ ତମର ଜନ୍ମ ହେବା ପୂର୍ବରୁ ତୁମର ପିତାମହ ଯୁଧିଷ୍ଠ ମହାରାଜ ଯେତେବେଳେ ଗୋଟେ ଅଶ୍ୱମେଧ ଯଜ୍ଞ କରିଥିଲେ, ସେହି ସମୟରେ ଏଇ ଭାଗବତ ଧର୍ମକୁ ପଚାରିଥିଲେ, ତମେ ଯେଉଁ ପ୍ରଶ୍ନ ପଚାରୁଛ ସେଇ ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠ ମହାରାଜ, ଭଗବାନ ପଚାରିଥିଲେ। ତେଣୁ ଭଗବାନ ସେ ଉତ୍ତର କ'ଣ ଦେଇଥିଲେ ଜାଣିଛ ପରୀକ୍ଷିତ? ନା କ'ଣ ଦେଇଥିଲେ? ସେ କହିଲେ ଯସ୍ୟାହମନୁ ଗୃହ୍ଣାମି ହରି ସେ ତଦ୍ଧନଂ ଶନେହି ତତୋ ଧନଂ ତ୍ୟଜନ୍ତସ୍ୟ ସ୍ୱଜନା ଦୁଃଖ ଦୁଃଖିତମ୍। ଏ ଯୁଧିଷ୍ଠିର ମହାରାଜ ଭାଇନା, ମୁଁ ଯାହାକୁ ଅନୁଗ୍ରହ କରେ ତାର ଧନକୁ ନେଇଯାଏ, ଆସ୍ତେ ଆସ୍ତେ ନେଇଯାଏ। ନା ପ୍ରଭୁ କାହିଁକି ଏଭଳି କରନ୍ତି? ନା ତାର ଧନକୁ ନେଇଗଲେ ତଦ ଧନମ ତେଜନ୍ତେଶ୍ୟ, ତାକୁ ଯେତେବେଳେ ଧନକୁ ନେଇଯାଏ ତାର ସ୍ୱଜନମାନେ ଯେଉଁମାନେ ଥିବେ, ସ୍ୱଜନମାନେ କିଏ? ସେ ସ୍ୱଜନା କିଏ ଦସ୍ୟୁ, ତାର ଧନକୁ ଅପହରଣ କରିବା ପାଇଁ ସବୁ ଆସିଥିଲେ। କିନ୍ତୁ ତାର ଧନ ନାହିଁ ଆଉ ସେମାନେ କ'ଣ ଦସ୍ୟୁ ରହିବେ? ସେ ପଳେଇଯିବେ, ସ୍ୱଜନା ଦୁଃଖ ଦୁଃଖିତ। ତେଣୁ ଏଇଭଳି ଭାବରେ କହିବାରୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ହେ ପରୀକ୍ଷିତ, ସାପ ପ୍ରସାଦ ୟୋରିଷା ବ୍ରହ୍ମ ବିଷ୍ଣୁ ଶିବା ଦେହ ସଦ୍ୟ ସାପ ପ୍ରସାଦଙ୍ଗ ଶିବ ବ୍ରହ୍ମାନ ଚଚ୍ୟୁତ। ଯୋଉ ରହିଛି ଶିବ ବ୍ରହ୍ମା ଏବଂ ବିଷ୍ଣୁ, ଏ ତିନି ଜଣ ବ୍ରହ୍ମ ମାନେ ଆଶୀର୍ବାଦ ଦେଇପାରିବେ, ପୁଣି ମଧ୍ୟ ଅଭିଶାପ ଦେଇପାରିବେ। କିନ୍ତୁ ଶିବ ବ୍ରହ୍ମା ଏମାନେ ବହୁତ ସହଜରେ ଯେମିତି ସନ୍ତୁଷ୍ଟ ହେବେ, ସେଭଳି ଭାବରେ ତାଙ୍କୁ ମଧ୍ୟ ଅଭିଶାପ ମଧ୍ୟ ଦେଇପାରିବେ। ତେଣୁ ଏହି ପ୍ରସଙ୍ଗରେ ସେ ଗୋଟେ କୁହାଗଲା, ଏଇ ବୃକାସୁର ପଠାଣଟି ଏଇଠି ଆସିବ। ବୃକାସୁର ଥରେ ସେ ପଚାରିଲା ନାରଦ ମୁନିକୁ, ଏ ମୁନିବର ନା କ'ଣ, ନା ମୁଁ ଟିକେ ଚାହୁଁଛି ପୂଜା କରିବା ପାଇଁ, କାହାକୁ ପୂଜା କଲେ ଟିକେ ଶୀଘ୍ର ଫଳ ପାଇପାରିବି? ତେଣୁ ନାରଦ ମୁନି ଜାଣନ୍ତି ଭବିଷ୍ୟତ କଥା, ସେ କହିଲେ ତମେ ଶିବଜୀଙ୍କୁ ପୂଜା କର। କାହିଁକି? ନା ଶିବଜୀ ସିଏ ଖୁବ୍ ଶୀଘ୍ର ସନ୍ତୁଷ୍ଟ ହେଇଯାଆନ୍ତି। ଆଶୁତୋଷ ତାଙ୍କ ନାଁ ଜାଣିଛ? ନା ହଁ ମୁଁ ଜାଣିଛି। ନା ତାହେଲେ ତାଙ୍କୁ ପୂଜା କର, ତୁମର ମନମାଂସା ପୂରଣ ହେବ। ତେଣୁ ସେ କ'ଣ କଲେ, କୈଳାସ ପର୍ବତକୁ ଗଲେ, କୈଳାସ ନାହିଁ କେଦାରନାଥକୁ ଯାଇ ସେଠି ସେ ତାଙ୍କ ଶରୀରରୁ ମାଂସ କାଟି କାଟିକି ସବୁ ପକେଇଲେ ସେଇ ଅଗ୍ନିରେ। ତେଣୁ ସାତ ଦିନ ବିତିଗଲା ପରେ ଯେତେବେଳେ ଦେଖିଲେ ଶିବଜୀ ଆସିଲେ ନାହିଁ, ଆଶୁତୋଷ କ'ଣ ସେ ଭାବିଲେ, ଇଏ କିଏ ଆଶୁତୋଷ? ଏଠି ଗୋଟେ ଦିନ ଆସିବା କଥା, ନହେଲେ ଗୋଟେ ଥର ମାଂସ କାଟିଲା ପରେ ଆସି ପହଞ୍ଚିବା କଥା? ଏ ସାତ ଦିନ ମୋର ଶରୀର ସବୁ ନଷ୍ଟ ହେଇଗଲାଣି, ଆଉ କିଛି ନାହିଁ ଶରୀରରେ, ଆଉ ଶରୀରଟେ ରଖିବି କାହିଁକି? କହିକି ଶିରକୁ କାଟିବା ପାଇଁ ବସିଲେ ସପ୍ତ ଦିନ। ତେଣୁ ଭଗବାନ ସେଠୁ ଆବିର୍ଭାବ ହେଲେ। ସେ କହିଲେ, ହେ ବୃକ, ତୁମେ କାହିଁକି ଶରୀରକୁ ନଷ୍ଟ କରୁଛ? ତୁମେ କେବଳ ଯେଉଁଟା ଟିକେ ଜଳ ଟିକେ ଦେଇଦେଲେ ମୁଁ ସେଥିରେ ସନ୍ତୁଷ୍ଟ, ତୁମେ ଏଭଳି ତପସ୍ୟା କାହିଁକି କଲ? କହିକିରି ଭଗବାନ ଯେତେବେଳେ ତାକୁ ହାତକୁ ଧରିଦେଇଛନ୍ତି, ସେତେବେଳେ କ'ଣ ହେଲା ନା ତାର ଶରୀର ଯେଉଁ କ୍ଷତ ବିକ୍ଷତ ହେଇଯାଇଥିଲା ପୁଣି ସମାନ ହେଇଗଲା, ସୁନ୍ଦର ଶରୀର ହେଇଗଲା ତାର। ତେଣୁ ଶିବଜୀ କହିଲେ, ହେ ବୃକ, ହେ ଭକ୍ତ, ତୁମେ କ'ଣ ଚାହୁଁଛ? ତେଣୁ ଇତ୍ୟୁକ୍ତ ସ୍ୱସୁର ନୂନଂ ଗୌରୀ ହରଣ ଲାଳସ ସତ୍ତଦ୍ୱ ପରୀକ୍ଷିତମ୍। ସେ କହିଲେ, ସେ ଯେଉଁ ଶିବଜୀ ଆସିଥିଲେ ସେ ଏକୁଟିଆ ଆସିନଥିଲେ, ଗୌରୀଙ୍କ ସହିତ ଆସିଥିଲେ। ଗୌରୀଙ୍କର ସୁନ୍ଦର ରୂପ ଦେଖି ତାର ମନ ହରଣ ହେଇଗଲା, ମନ କାମ ଧାମ ଆସିଗଲା, କାମ ବିକାର ଆସିଗଲା। ହେଲେ କେମିତି ଗୌରୀଙ୍କୁ ମୁଁ ପାଇବି, ଆଉ ଏଇଟା ବର ମାଗିଲେ ସେ ଦେବେ କି? ତେଣୁ ସେ ଚିନ୍ତା କରି ସେ କହିଲେ, ପ୍ରଭୁ ମୋତେ ଏଇ ବର ଦିଅନ୍ତୁ ଯେ ମୁଁ ଯାହାର ମସ୍ତକରେ ହସ୍ତ ରଖିବି ସେ ସାଙ୍ଗେ ସାଙ୍ଗେ ନଷ୍ଟ ହେଇଯିବ, ଧ୍ୱଂସ ହେଇଯିବ। ଯସ୍ୟ ଯସ୍ୟ କରଂ ଶୀର୍ଷ୍ଣୀ ଧାସ୍ୟ ସ ମୃତାମ ଇତି, ଯାହାର ମସ୍ତକରେ କର ରଖିବି ସେ ଧ୍ୱଂସ ହେଇଯିବ। ତେଣୁ ଏକଥା ଶୁଣି ଶିବଜୀ ଦୁର୍ମନା ହେଇଗଲେ, ଆରେ ଏମିତି ମାଗୁଛି, କିନ୍ତୁ କ'ଣ କହିବେ, ଓମ୍ ଇତି ପ୍ରହସ୍ତେ ଓମ୍, ହଉ ଠିକ୍ ଅଛି କହିକି ପଳେଇ ଚାଲିଗଲେ, ଜିଜି ଗଲେ। କିନ୍ତୁ ଇଏ ତ ଗୌରୀଙ୍କୁ ନେବା ପାଇଁ ଚାହୁଁଛି, କହିଲେ ଆକୁ ମାରିଦେଲେ, ଶିବକୁ ମାରିଦେଲେ। ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ, ଯାହାଙ୍କଠାରୁ ବର ପାଇବେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିବେ। ତେଣୁ ଆକୁ ମାରିଦେଲେ ମୁଁ ତାଙ୍କର ପତ୍ନୀଙ୍କୁ ନେଇଯିବି, ଆଉ ଏତେ ସୁନ୍ଦରୀ ସ୍ତ୍ରୀ ଆଉ କ'ଣ ଜୀବନରେ ମିଳିବେ, ଆଉ କାହାକୁ ଦୁନିଆରେ ଅଛନ୍ତି କିଏ? ତେଣୁ ଧାଇଁଲେ ତାଙ୍କୁ ମାରିବା ପାଇଁ। ଶିବଜୀ ଯୁଆଡ଼େ ଗଲେ କେଉଁଠି ରଖିବା ପାଇଁ ସେ ଆସି ପହଞ୍ଚିଗଲେ। ତେଣୁ ଭଗବାନ ଅନ୍ତିମରେ ବୈକୁଣ୍ଠରେ ପହଞ୍ଚିଗଲେ। ବୈକୁଣ୍ଠ କହିଲେ, ଏଠି ଆମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଇଏ ଶ୍ୱେତ ଦ୍ୱୀପରେ ଯାଇ ପହଞ୍ଚିଲେ। ତେଣୁ ଶ୍ୱେତ ଦ୍ୱୀପରେ ଯେତେବେଳେ ପହଞ୍ଚିଲେ ଶିବଜୀ ବହୁତ ବ୍ୟସ୍ତ ହେଇଗଲେଣି, ପୁରା କ୍ଳାନ୍ତ ହେଇଗଲାଣି, ଶରୀରରୁ ଝାଳ ନିର୍ଗତ ହେଉଛି, ଏଭଳିଆ ଭଗବାନଙ୍କୁ ଚିନ୍ତା କରୁଛନ୍ତି। ତଂ ତଥା ବ୍ୟସନଂ ଦୃଷ୍ଟ୍ୱା ଭଗବାନ ବୃଜିନାର୍ଜିନ ଦୂରାତ୍ ପ୍ରତ୍ୟୁଦିଆ ଧୂତ୍ୱା ବଟୁକୋ ଯୋଗମାୟା। ଦୂରରୁ ଦେଖିକିରି ଭଗବାନ ଜାଣିଲେ, ଭଗବାନ ସବୁ ଜାଣନ୍ତି, ଏ ଲୀଳାଟି ହେଉଛି ଜାଣିବା ପାଇଁ, ସମସ୍ତଙ୍କର ଜାଣିବା ପାଇଁ। ତେଣୁ ଭଗବାନ ଗୋଟେ ବଟୁ ବାମନ ରୂପରେ ଆସି ପହଞ୍ଚିଗଲେ ଏବଂ କହୁଛନ୍ତି ବହୁତ ଅମୃତ ବର୍ଷାରେ, ଭଗବାନଙ୍କର କଥା ସବୁବେଳେ ଅମୃତ, ତେଣୁ ସେ କହୁଛନ୍ତି ହେ ବୃକ, ତୁମେ କାହିଁକି ଏତେ ଧାବମାନ ହେଉଛ, ତୁମେ ବହୁତ ଶକୁନିଙ୍କର ପୁତ୍ର, ତୁମେ ସାମାନ୍ୟ ପିତାଙ୍କର ପୁତ୍ର ନୁହଁ, ତୁମେ ବହୁତ ଶକୁନିଙ୍କ ଭଳି ବହୁତ ବହୁତ ଯଶସ୍ୱୀ ବ୍ୟକ୍ତିଙ୍କର ତୁମେ ପୁତ୍ର, ତୁମେ ଏଭଳି କାହିଁକି ଗୋଟେ ସାଧାରଣ ମୂର୍ଖଙ୍କ ଭଳି ଧାଉଁଛ କାହିଁକି, କ'ଣ ହେଇଛି, ଘଟଣା କ'ଣ ହେଇଛି, ମୁଁ ତୁମକୁ କିଛି ମୋତେ ଯଦି କହିବ ତାହେଲେ ମୁଁ ତୁମକୁ ସାହାଯ୍ୟ କରିବି ନିଶ୍ଚିନ୍ତ ଭାବରେ। ତେଣୁ ବୃକ ଯେତେବେଳେ କହିଲା ଏଇଭଳି ଭାବର କଥା, ତେଣୁ ଭଗବାନ ତାର କଥା ଏଭଳି କଥା କହିଲେ ତାକୁ ମୋହ କରିଦେଲେ। ଆରେ ବୃକ, ତୁମେ ଜାଣିନ ଶିବଙ୍କର କ'ଣ ଆଉ ତାଙ୍କର ଶକ୍ତି ଅଛି କିଛି, ଶିବରା ଦକ୍ଷ ଦ୍ୱାରା ଅଭିଶପ୍ତ ହେଇଥିଲେ, ତାଙ୍କର ବର୍ତ୍ତମାନ ପାଗଳ ଅବସ୍ଥାରେ ରହିଛନ୍ତି। ତାପରେ ତୁମେ ଜାଣିନ ସମୁଦ୍ର ମନ୍ଥନ ହୋଇଥିବା ସମୁଦ୍ର ମନ୍ଥନ ଲୀଳାଟି ଜାଣିଛ ନା? ମୁଁ ଶୁଣିଥିଲି ନା ସେ ସମୁଦ୍ର ମନ୍ଥନ ଯେଉଁ ବିଷ ବାହାରିଥିଲା ତାକୁ କିଏ ପିଇଥିଲେ ଜାଣିଛ ନା? ଶିବ ପିଇଥିଲେ ନା? ଶିବ ସେ ବିଷ ପିଇଲେ ତାଙ୍କ ମୁଣ୍ଡ ଠିକ୍ ରହିବ? ତୁମେ ତାର ହସ୍ତ ନିଜେ ପରୀକ୍ଷା କରୁନ, ଏ କିଛି ହେବନି, ଏଇଟା ଯଦି ଭୁଲ ହେଲା, ଏଇଟା ଯଦି ଠିକ୍ ନହେଲା, ତାହେଲେ ଆମେ ଯିବା ସମସ୍ତେ ମିଶିକି ମାରିବା, ଶିବଙ୍କୁ ମାରିବା, କିନ୍ତୁ ଯଦି ଠିକ୍ ହେଲା ସେ କଥା କହିଲେନି। ଶକୁନି ପୁତ୍ର ସେ ତ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ତେଣୁ ସେ କ'ଣ କଲା, ଯଦି ଭଗବାନ କହିଲେ ଯଦିଓ ସତ୍ୟଂ ବଚଃ ଶମ୍ଭୋ କଥଚିତ୍ ଦାନ ବର୍ଷଭ ତଦୈନଂ ଜହସ୍ୟ ଦ୍ୟାଚ ନ ଯଦୁକ୍ତା ନୂତଂ ପୁନଃ, ଯଦି ଏଇଟା ମିଥ୍ୟା ହେଲା ତାହେଲେ ଆମେ ତାଙ୍କୁ ମାରିଦେବା, ଆଉ ସେ ଯେମିତି ଏଭଳି ମିଥ୍ୟା କଥା ନ କହିବେ। ଏଭଳି ଭାବରେ ଭଗବାନ ତାଙ୍କୁ ମୋହ କରିଦେଲେ। ସେ କ'ଣ କଲା ନା, ଭଗବାନ କହିଲେ ତୁମେ ନିଜ ଶୀର୍ଷ ଶିରରେ ହସ୍ତ ରଖୁନ, କିଛି ଅସୁବିଧା ହେବନି, ଦେଖୁନ କିଛି ନାହିଁ ଦେଖ। ତେଣୁ ଅଥାପତ ଭିନ୍ନ ଶିରା, ଭଗବାନ ଯେତେବେଳେ କଥା କହିଲେ ତାର ବୁଦ୍ଧିକୁ ମୋହ କରିଦେଲେ ଭଗବାନ କଥାରେ, ସେ ନିଜ ଶିରରେ ଯେତେବେଳେ ହସ୍ତ ରଖିଲା ସେତେବେଳେ ସାଙ୍ଗେ ସାଙ୍ଗେ ବଜ୍ରାହତ ଏବ କ୍ଷଣାତ୍ ଅଥାପତ ଭିନ୍ନ ଶିରା, ତାର ଶିର ନଷ୍ଟ ହେଇଗଲା। ବଜ୍ରରେ ଯେମିତି ହତ ହେଲେ ଯେଭଳି ଭାବରେ ହୁଏ ସେଭଳି ଭାବରେ ହେଇଗଲା। ସାଙ୍ଗେ ସାଙ୍ଗେ ଜୟ ଶବ୍ଦ ନମଃ ଶବ୍ଦ ସାଧୁ ଶବ୍ଦ ଭଗବତ ଦେବୀ ଜୟ ଜୟ ଏଇଭଳି ସାଧୁ ସାଧୁ ଏଇଭଳି ଭାବରେ ଆକାଶରେ ଶବ୍ଦ ହେଲା। ମୁମୁଚୁ ପୁଷ୍ପ ବର୍ଷାଣି ହତେ ପାପେ ବୃକାଶୁରେ ଦେବର୍ଷି ପିତୃଗନ୍ଧର୍ବା ମୋଚିତ ସଙ୍କଟ ଆଛିବ। ଏଭଳି ଭାବରେ ଶିବଙ୍କର ସଙ୍କଟ ଦୂର ହେଇଥିଲା। ତେଣୁ ଏଇଭଳି ଭାବରେ ଶ୍ରୀମଦ ଭାଗବତମ ଦଶମ ସ୍କନ୍ଧ ଅଠେଇଶ ଅଧ୍ୟାୟରେ ଏଇଟାକୁ ଯୋଗ ଶୁଣିବେ। ଜବ୍ ଏବଂ ଅବ୍ୟାକୃତ ଶକ୍ତିଓ ଜନ୍ମତଃ ପରସ ସାକ୍ଷାତ ପରମାତ୍ମନ ହରେ ଗିରିଚର ମୋକ୍ଷଂ କଥେ ଶୁଣୁଥିବା ବିମୁଚେତ ସଂସ୍କୃତି ଭି ତଥା ରିଭି। ଯେଉଁମାନେ ଏକଥା ଶୁଣିବେ, ଯେଉଁମାନେ କଥା କୀର୍ତ୍ତନ କରିବେ, ସେମାନେ ସଂସ୍କୃତି ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବେ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ଶ୍ରୀ ବ୍ରହ୍ମସୂତ୍ର ବାଂଶେ ପରମହଂସ ସଂହିତା ଦଶମ ସ୍କନ୍ଧେ ଶ୍ରୀ ରୁଦ୍ରମୋକ୍ଷଣ ନାମ ଅଷ୍ଟଶତୀତମ ଅଧ୍ୟାୟ। ଓଂ ନମଃ ଭଗବତେ ବାସୁଦେବାୟ। ଓଂ ନମଃ ଭଗବତେ।